একেও অদ্ভুত রূপ কাহু আসিলা রে, মোকল বড় কৌশল ধনশিলা ধনশিলা রে, মাথে কুকুট মুকুট ময়ূর প্রায়েক কণ্ঠ, বৃষভ প্রায়েক পৃষ্ঠ দিশিলা দিশিলা রে, ব্যাঘ্র অশ্বহস্তি পদ সিংহকটি সর্বলাঞ্জ, মনুষ্যর বর এক মিশিলা মিশিলা রে।
ଏ ଅଦ୍ଭୁତ ପ୍ରାଣୀକୁ ଦେଖି ମୋର ବୁଦ୍ଧି ବିବେକ ହଜିଯିବା ସଙ୍ଗେ ସଙ୍ଗେ ମନର ଆନନ୍ଦ ଦ୍ୱିଗୁଣିତ ହୋଇଉଠିଛି କାହିଁକି? ଏହା ଏହା କୌଣସି ଦେବୀମାୟା ନୁହେଁ ତ?
କି ବା ବ୍ରହ୍ମା ହରିହରେ କପଟ କଲେ ମୋଠାରେ, ବାଳକୃଷ୍ଣ ବୋଲେ ନିଶେ ଗ୍ରାସିଲା ଗ୍ରାସିଲା ରେ।
ନା ନୁହେଁ, ଏହା ବନଚର ପ୍ରାଣୀ, ନିଶ୍ଚେ ଏହା ମାୟାବୀର ମାୟା। ହେ ନବରଙ୍ଗିଆ, କିଏ ତୁହି? କହ କିସ ବାଞ୍ଛା? ମାଗୁ ଯେବେ ପ୍ରାଣ ମୋର, ଅବିଳମ୍ବେ ସମର୍ପିବି ତୋତେ।
ନା, ସଖକୁ ମୋର ଆଉ ଅଧିକ ସଂଶୟରେ ବୁଡ଼ାଇ ରଖିବି ନାହିଁ, ଏଥରକ ନିଜ ରୂପ ପ୍ରକାଶ କରି ଦର୍ଶନ ଦେବି।
କିଏ ପ୍ରାଣର ସଖା? ପ୍ରାଣର ସଖା କୃଷ୍ଣଚନ୍ଦ୍ର?
ହଁ ସଖା, ତୋ ବିହୁନେ ଶୂନ୍ୟ ମୋତେ ଦିଶିଲା ଗୋଲକ, ତେଣୁ ତୋତେ ଦେଖିବା ନିମନ୍ତେ ଦେଖାଇବା ଲାଗି ନବ ଗୁଞ୍ଜରର ବେଶ, ଆସିଲି ମୁଁ ବନପଥେ ତେଜ୍ୟା କରି ପୁରୀ।
ପ୍ରଭୁ ପ୍ରଭୁ ଗୋଲକ ବିହାରୀ, ଏ ଅଭାଗା ସତରେ ଆପଣଙ୍କର ମନେ ପଡ଼ିବ? ମୁଁ କେବେ ବିଶ୍ୱାସ କରିନଥିଲି ପ୍ରଭୁ। ଏ କିଏ କିଏ ଏହି ଜୀର୍ଣ୍ଣ ଶୀର୍ଣ୍ଣ ଜରାଗ୍ରସ୍ତ ବୃଦ୍ଧ? ଜଣାଯାଏ ଜଣାଯାଏ ବ୍ୟାଧିଗ୍ରସ୍ତ ସେହି।
ମୁଁ ଅଗ୍ନି ଦେବତା ବୋଲି ଅର୍ଜୁନ ମୋତେ ଏପର୍ଯ୍ୟନ୍ତ ଚିହ୍ନିପାରିଲା ନାହିଁ। ଏଠି ଅର୍ଜୁନ ଆଉ ଶ୍ରୀକୃଷ୍ଣ ଏକତ୍ର ଅଛନ୍ତି, ମନେ ହୁଏ ମନୋରଥ ନିଶ୍ଚୟ ପୂର୍ଣ୍ଣ ହେବ। ଏ ବ୍ରାହ୍ମଣ ବେଶରେ ଯାଏ ତାଙ୍କ ନିକଟକୁ।
ବିପ୍ରବର, କି କାରଣେ ଆସିଛେ ସ୍ଥଳେ? କିବା ତବ ଅଭିଳାଷ କରନ୍ତୁ ପ୍ରକାଶ, ଶକ୍ତି ଥିଲେ ମେଣ୍ଟାଇବି ଦୁର୍ଦ୍ଦଶା ତୁମ୍ଭର।
ପାରିବ ମେଣ୍ଟାଇ ଯେବେ ଦୁଃଖ ଏ ବିପ୍ରର, ପାରିବ କି ସତ୍ୟ କରି ମୋହରି ନିକଟେ?
ସତ୍ୟ ସତ୍ୟ କାହିଁକି କରିବି ବ୍ରାହ୍ମଣ? ଏହିପରି ସତ୍ୟ କରି ଥରେ ହୋଇଛି ମୁଁ ଭ୍ରାତପାଶେ ଦ୍ରୋହୀ। ଯାହା ଇଚ୍ଛା ମାଗ ବିପ୍ରବର, ଦେବୀ ନିଶ୍ଚେ କହୁଅଛି ସତ୍ୟ।
ବେଶ ଶୁଣ ତେବେ ଧନଞ୍ଜୟ, ମୁହିଁ ଅଗ୍ନିଦେବ, ଗ୍ରାସି ଅଛି ଲୁଦୁବୁଦୁ ବ୍ୟାଧି ମୋ ଶରୀର, ଆସିଛି ମୁଁ ଆଶ୍ରା କରି ତୋତେ ଏହି ସ୍ଥାନେ ଦହିଣ ଖାଣ୍ଡବ ବନ। ଯେବେ ମୋତେ ରୋଗମୁକ୍ତ କରାଇବୁ ପାର୍ଥ, ଉପଯୁକ୍ତ ଧର୍ମ ତେବେ ଅର୍ଜିବୁ ତୁ ବାବୁ। କିନ୍ତୁ ମନେ ରଖିଥିବୁ, କୀଟଠୁ ପତଙ୍ଗ ଯାଏ ନ ଛାଡ଼ିବୁ କାହାରିକୁ କାନନ ମଧ୍ୟରୁ।
ପ୍ରଭୁ ଅଗ୍ନିଦେବ, ଆପଣଙ୍କ କୃପାରୁ ଏବଂ ଭଗବାନଙ୍କ ଦୟାରୁ ନିଶ୍ଚୟ ମୁଁ ଏହି ମୁହୂର୍ତ୍ତରେ ଖାଣ୍ଡବ ଦହନ କରି ଆପଣଙ୍କୁ ଯଥାଶକ୍ତି ସାହାଯ୍ୟ କରିବି। ସଖା କର ଆଶୀର୍ବାଦ, ଖାଣ୍ଡବ ଦହନ କରି ବ୍ୟାଧି ମୁକ୍ତ କରେ ଯେହେ ଅଗ୍ନିଦେବଙ୍କର।
ଉଠ ସଖା, କରେ ଆଶୀର୍ବାଦ, କୃତକାର୍ଯ୍ୟ ହୁଅ ତୁମ୍ଭେ ଦେବଙ୍କ ହିତରେ।
ଆ ନାରାୟଣ 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 ଆଶ୍ଚର୍ଯ୍ୟ ଦେବରାଜ ଇନ୍ଦ୍ର ବର୍ତ୍ତମାନ ରମ୍ଭା ଉର୍ବଶୀଙ୍କ ନୃତ୍ୟ ଗୀତରେ ବିଭୋର ଆଉ ଏଣେ ଅର୍ଜୁନର ସାହାଯ୍ୟ ନେଇ ଅଗ୍ନି ଦେବତା ଖାଣ୍ଡବନ ଦହନ କରିବାରେ ବ୍ୟସ୍ତ ଯାଏ ଏ ବିଷୟ ଟିକେ ଇନ୍ଦ୍ରଙ୍କୁ ଚେତାଇ ନଦେଲେ ହେବ ନାହିଁ ନାରାୟଣ ନାରାୟଣ ନାରାୟଣ
କିଏ ଦେବର୍ଷେ ଆସନ ଗ୍ରହଣ କରନ୍ତୁ ମୁନିଶ୍ରେଷ୍ଠ ପ୍ରଣତି ଶ୍ରୀପଦେ ଦେବ ବିଧିର ନନ୍ଦନ କୁହ ମୁନିବର କିବା ଅଭିଳାଷେ ଅସମୟ ସମାଗତ ଏଥି
ଦେବରାଜ ଆସନ୍ନ ବିପତ୍ତି ଜଣୁ ପଡ଼ିଛି ତୁମ୍ଭଙ୍କୁ ଅସମୟ ବାଧ୍ୟ ହୋଇ ଆସିଲି ଏ ସ୍ଥଳେ
ବିପତ୍ତି କି ବିପତ୍ତି ଦେବର୍ଷି
ଅର୍ଜୁନ ତୋର ଖାଣ୍ଡବ ବନରେ ଅଗ୍ନି ସଂଯୋଗ କରିଛି ସଚିପତି
କଣ କହିଲେ ଦେବର୍ଷି ଅର୍ଜୁନ ମୋର ଖାଣ୍ଡବ ବନରେ ଅଗ୍ନି ସଂଯୋଗ କରିଛି
ହଁ ଦେବରାଜ ଅଗ୍ନିକୁ ଲୁଦବୁଦୁ ବ୍ୟାଧିରୁ ମୁକ୍ତ କରିବା ଲାଗି ଅର୍ଜୁନ ତୋହର ଖାଣ୍ଡବ ବନରେ ଅଗ୍ନିକୁ ପ୍ରବେଶ କରାଇଛି
ତେବେ ତେବେ ଉଦ୍ୟାନ ରକ୍ଷକ ଗନ୍ଧର୍ବ ମାନେ କଣ ନଥିଲେ
ଥିଲେ କଣ ହେବ ଅର୍ଜୁନ ଏପରି ଭାବରେ ଗନ୍ଧର୍ବ ମାନଙ୍କୁ ଆକ୍ରମଣ କରିଛି ଯେ ସେମାନେ ପ୍ରାଣ ଭୟରେ ଏଣେତେଣେ ପଳାଇଛନ୍ତି ପଶୁ ପକ୍ଷୀ କୀଟ ପତଙ୍ଗ କେହି ହେଲେ ସେ ଅଗ୍ନିରୁ ବର୍ତ୍ତି ନାହାନ୍ତି
ନା ନା ମୁଁ ଯାଉଛି ଏହି ମୁହୂର୍ତ୍ତରେ ମୋ ଖାଣ୍ଡବ ବନକୁ ଅଗ୍ନିଗ୍ରାସରୁ ରକ୍ଷା କରିବି
ନାରାୟଣ ନାରାୟଣ ନାରାୟଣ
ଆଶ୍ୱସ୍ତ ହୋଇଲା ପ୍ରାଣ ଖାଣ୍ଡବ ଦହନେ ନାହିଁ ଆଉ ଲେଶ ମାତ୍ର ବ୍ୟାଧିର ଲକ୍ଷଣ ଧନ୍ୟ ଧନ୍ୟ ଅର୍ଜୁନ ଧନ୍ୟ ତବ ବଳ ବୀର୍ଯ୍ୟ ବୀରତ୍ୱ ସାହସ ଅର୍ଜୁନ ପ୍ରୀତମୁହି ତୁମ୍ଭଠାରେ ଇଚ୍ଛା ସୁଖେ ମାଗିଘେନ ବର
ବର କି ବର ମାଗିବି ଦେବ ପ୍ରୀତ ଯଦି ହୋଇଅଛ ଅଧମ କିଙ୍କରେ ଦୟା ବହି ଦିଅ ମୋତେ ଗାଣ୍ଡିବ କାର୍ମୁକ
ତଥାସ୍ତୁ ତଥାସ୍ତୁ ପାର୍ଥ ଏହି ନିଅ ଗାଣ୍ଡିବ କାର୍ମୁକ
ପ୍ରଭୁ ଅଗ୍ନିଦେବ ପ୍ରଭୁ ଅଗ୍ନିଦେବ ଅନ୍ତର୍ଥାନ ହୋଇଗଲେ
ଆରେ ଆରେ ମୂଢ଼ମତୀ ପ୍ରସନ୍ନ ଅର୍ଜୁନ ଏଣେ କ ଆସ୍ପର୍ଦ୍ଧ ତୋର ଦେଖିବି ରେ ମୂର୍ଖ ଆଜି କେତେ ଶକ୍ତି ଅଛି ତୋ ବାହୁରେ ପାଣ୍ଡବାଜା ରଜା ତକା କଲୁ ଏଡ଼େ କାଣ୍ଡରେ ଖାଣ୍ଡବ ଦହିଲୁ ମୂର୍ଖ ସମ୍ଭାଳ ତୋ ମୁଣ୍ଡରେ ପାଣ୍ଡବାଜା ରଜା ତକା କଲୁ ଏଡ଼େ କାଣ୍ଡରେ
ସାବଧାନ ସାବଧାନ ସଚିପତି ଅର୍ଜୁନକୁ ନମନ ସାମାନ୍ୟ
ବୃଥାସ୍ମରଣେ ପ୍ରୟୋଜନ କିସ ଶକ୍ତି ଥିଲେ କର ରଣରେ ମୂଢ଼ ଅର୍ଜୁନ
ବେଶ ପ୍ରସ୍ତୁତ ମୁହି ଧର ଅସ୍ତ୍ର ସଚିପତି
କ୍ଷାନ୍ତ ହୁଅ ସଚିପତି କ୍ଷାନ୍ତ ହୁଅ ବୃଥାରଣେ ନାହିଁ ପ୍ରୟୋଜନ ପିତା ପୁତ୍ର ମଧ୍ୟ ଯୁଦ୍ଧ ନସବେ ଦାଣ୍ଡକୁ ଦେବହିତେ ବୀରପାର୍ଥ କରିଅଛି ଏହା ନୁହଁ ବିଧେୟ ତବ ବଧିବା ତାହାକୁ।
ପ୍ରଭୁ ଯଦୁପତି ପ୍ରଣାମ ଚରଣେ।
ଦେବରାଜ କ୍ଷମା କର ପାର୍ଥବୀରେ, ମୋହରି ମଙ୍ଗଳ ପାଇଁ ଖାଣ୍ଡବକୁ ଦହିଛି ଅର୍ଜୁନ, ସେ ନିମନ୍ତେ ଦୋଷୀ ମୁଁ ଏଥିରେ।
ଧନ୍ୟ ଧନ୍ୟରେ ଅର୍ଜୁନ, ସନ୍ତୁଷ୍ଟ ହୋଇଲି ତବ ବଳବୀର୍ଯ୍ୟ ଦେଖି। ଆନନ୍ଦରେ ଯାଚୁଅଛି ବର, ଇଚ୍ଛା ସୁଖେ ମାଗି ଖେନ ଯାହା ଅଭିଳାଷ।
ପିତା, ଅଧମ ସନ୍ତାନେ ଯେବେ ହୋଇଛ ସଦୟ, କ୍ଷମା କରି ଦୋଷ ମୋର ମହତ ଗୁଣରେ, ଦିଅ ମୋତେ ଦାନ ତବ କିରୀଟ ଭୂଷଣ।
ତଥାସ୍ତୁ ତଥାସ୍ତୁ ଅର୍ଜୁନ, ଖେନ ଏହା ବୀରଭୂଷା ରୂପେ। ଆଜିଠୁ କିରୀଟି ନାମ ବିଦ୍ୟମାନ ରହିଲା ତୋ ମହିମଣ୍ଡଳରେ। ଯେତେ ଦିନ ଏ କିରୀଟ ଥିବ ତୋ ଶିରରେ, ଯଶସ୍ୱୀ ହୋଇବୁ ତୁହି ଯୁଗେ ଯୁଗେ ବାବୁ।